ପ୍ରେରିତ 3 ଦିନେ ପିତର ଓ ଜହନ ପ୍ରାର୍ଥନା ସମୟ ଅପରାହ୍ନ 3 ବେଳେ ଉପାସନା ମନ୍ଦିରକୁ ଯାଉଥିଲେ। ସେଠାରେ ସୁନ୍ଦର ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା, ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ଭୁଆ ହୋଇ ଯାଉଥିଲା। ପିତର ଓ ଜହନକୁ ମନ୍ଦିର ଭିତରକୁ ଯିବାର ଦେଖି ସେମାନଙ୍କୁ ଭିକ ମାଗିଲା। ସେମାନେ ତାହାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ ଓ ପିତର କହିଲେ, ଆମ ଆଡ଼କୁ ଚାହ। ତେଣୁ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା। କିନ୍ତୁ ପିତର ତାକୁ କହିଲେ, ମୋ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି ମୁଁ ତୋତେ ଦେଉଛି। ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ। ଏହା କହି ସେ ତାର ଡାହାଣ ହାତ ଧରି ଉଠାଇଲେ। ସେହି କ୍ଷଣି ଲୋକଟିର ପାଦ ଓ ବଳାଗଣ୍ଠି ସବୁ ବଳିଷ୍ଠ ହେଲା। ସେ କୁଦା ମାରି ଉଠି ଠିଆ ହେଲା ଓ ଚାଲିବାକୁ ଲାଗିଲା। ତାପରେ ସେ ଚାଲୁ ଚାଲୁ କୁଦା ମାରୁ ମାରୁ ଏବଂ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ସେମାନଙ୍କ ସଙ୍ଗେ ମନ୍ଦିରକୁ ଗଲା। ସେଠାର ଲୋକମାନେ ତାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ। ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ। ସେ ଲୋକଟି ପିତର ଓ ଜହନଙ୍କ ସଙ୍ଗେ ସଙ୍ଗେ ରହିବାର ଦେଖି ଲୋକମାନେ ବିସ୍ମୟାପନ୍ନ ହୋଇ ସଲୋମନଙ୍କ ମଣ୍ଡପ ନିକଟକୁ ଦୌଡ଼ିଗଲେ। ପିତର ସେମାନଙ୍କୁ ଦେଖି କହିଲେ, ହେ ଇସ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମେମାନେ କ'ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱର ପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ? ଆମ ପୂର୍ବପୁରୁଷ ଅବ୍ରାହମଙ୍କର ଈଶ୍ୱର, ଇସାହାକ ଓ ଜାକୁବଙ୍କର ଈଶ୍ୱର ତାଙ୍କ ସେବକ ଯୀଶୁଙ୍କୁ ଐଶ୍ୱରିକ ଗୌରବ ପ୍ରଦାନ କରିଛନ୍ତି, କିନ୍ତୁ ତୁମେ ତାଙ୍କୁ କର୍ତ୍ତୃପକ୍ଷମାନଙ୍କର ହସ୍ତରେ ସମର୍ପଣ କଲ। ଏପରିକି ପିଲାତ ତାଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ ସୁଦ୍ଧା ତାହାଙ୍କୁ ପିଲାତଙ୍କ ସମ୍ମୁଖରେ ପ୍ରତ୍ୟାଖ୍ୟାନ କଲ। ସେ ଜଣେ ପବିତ୍ର ଓ ଧାର୍ମିକ ବ୍ୟକ୍ତି, କିନ୍ତୁ ତୁମେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ ଓ ତାଙ୍କ ପରିବର୍ତ୍ତେ ତୁମମାନଙ୍କୁ ଅନୁଗ୍ରହ ଦେଖାଇ ଗୋଟିଏ ନରହନ୍ତାକୁ ମୁକ୍ତ କରିବା ପାଇଁ ପିଲାତଙ୍କୁ କହିଲ, ଯେ ଜୀବନର ପଥ ପ୍ରଦର୍ଶକ। ତୁମେ ତାଙ୍କୁ ବଦ୍ଧ କଲ, କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି, ଆମେ ଏହାର ସାକ୍ଷୀ। ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମେମାନେ ଦେଖିଅଛ। ତେଣୁ ଭାଇମାନେ, ତୁମ୍ଭେମାନେ ଓ ତୁମ୍ଭ ନେତୃବର୍ଗ ଯୀଶୁଙ୍କ ପ୍ରତି ଯାହା କଲ ତାହା ଅଜ୍ଞତାବଶତଃ କରିଛ, ଏହା ମୁଁ ଜାଣେ। ବହୁ ପୂର୍ବେ ସମସ୍ତ ଭାବବାଦୀମାନଙ୍କ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ ମସିହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବରେ ବର୍ତ୍ତମାନ ତାହା ସଫଳ ହୋଇଛି। ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରିଆସ, ତେବେ ସେ ତୁମର ପାପ କ୍ଷମା କରିବେ ଓ ପ୍ରଭୁଙ୍କଠାରୁ ତୁମେ ଆଧ୍ୟାତ୍ମିକ ଶକ୍ତି ପାଇବ। ଈଶ୍ୱର ତୁମମାନଙ୍କ ପାଇଁ ପୂର୍ବରୁ ମନୋନୀତ ମସିହ ଯୀଶୁଙ୍କୁ ପୁନର୍ବାର ପଠାଇବେ। ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ। ଏ ସମ୍ପର୍କରେ ମୋସା କହିଥିଲେ, ତୁମ ପ୍ରଭୁ ଈଶ୍ୱର ତୁମମାନଙ୍କ ନିକଟକୁ ମୋ ପରି ଜଣେ ଭାବବାଦୀଙ୍କୁ ପଠାଇବେ, ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ। ସେ ତୁମମାନଙ୍କୁ ଯାହା କହିବେ ସେହି ସମସ୍ତ ବିଷୟ ତୁମେମାନେ ପାଳନ କରିବା ଉଚିତ। ଯେ କେହି ସେହି ଭାବବାଦୀଙ୍କ ବାକ୍ୟ ପାଳନ ନ କରେ ତାକୁ ଈଶ୍ୱରଙ୍କ ଲୋକମାନଙ୍କଠାରୁ ପୃଥକ୍ କରି ବିନଷ୍ଟ କରାଯିବ। ବର୍ତ୍ତମାନ ଯାହା ଘଟୁଅଛି ସେହି ବିଷୟରେ ସାମୁଏଲଙ୍କ ସମେତ ସବୁ ଭବିଷ୍ୟତ ବକ୍ତାମାନେ ବାର୍ତ୍ତା ପ୍ରଚାର କରି କହିଥିଲେ ଓ ତାଙ୍କର ପରବର୍ତ୍ତୀ ଭବିଷ୍ୟତ ବକ୍ତାମାନେ ମଧ୍ୟ ଏହି ବିଷୟ ଘୋଷଣା କରିଥିଲେ। ଭବିଷ୍ୟତ ବକ୍ତାମାନଙ୍କ ମୁଖରେ ଈଶ୍ୱର ଯେଉଁ ସବୁ ପ୍ରତିଜ୍ଞା କରିଛନ୍ତି ତାହା ତୁମମାନଙ୍କ ପାଇଁ ଉଦ୍ଦିଷ୍ଟ। ପୁଣି ଈଶ୍ୱର ତୁମମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି ସ୍ଥାପନ କରିଛନ୍ତି ତୁମେମାନେ ସେଥିର ଅଂଶୀଦାର। ଈଶ୍ୱର ଅବ୍ରାହମଙ୍କୁ କହିଥିଲେ, ତୁମର ବଂଶଧରମାନଙ୍କ ଦ୍ୱାରା ମୁଁ ପୃଥିବୀର ସମସ୍ତ ଜାତିକୁ ଆଶୀର୍ବାଦ କରିବି। ତେଣୁ ଈଶ୍ୱର ତାଙ୍କ ସେବକଙ୍କୁ ମନୋନୀତ କଲେ ଓ ତୁମ ପ୍ରତ୍ୟେକଙ୍କୁ କୁପଥରୁ ଫେରିଆସିବାର ସୌଭାଗ୍ୟ ଦେବା ପାଇଁ ପ୍ରଥମେ ତାଙ୍କୁ ତୁମମାନଙ୍କ ନିକଟକୁ ପ୍ରେରଣ କଲେ।